ରକ୍ତ ଦାନ ମହତ ଦାନ ବୋଲି କୁହାଯାଏ। ତେବେ ଯେତେବେଳେ ଆମର ଗୋଟେ ବିଶେଷ ରକ୍ତ ଗ୍ରୁପର ଲୋକ ହେଇଥାନ୍ତି, ସେତିକିବେଳେ ସେଇ ସଂଖ୍ୟାଟି ଯେହେତୁ କମ୍ ଥାଏ, ତେଣୁ ଦେବାରେ ଏବଂ ନେବାରେ ଅସୁବିଧା ସୃଷ୍ଟି ହେଇଥାଏ। କିନ୍ତୁ ସେସବୁ ଅସୁବିଧାକୁ ଦୂର କରି ଆମର ଜଣେ ବନ୍ଧୁ କୋରାପୁଟ ଜିଲ୍ଲାର ଦାମନଯୋଡ଼ିର ନାଲକୋରେ କାର୍ଯ୍ୟରତ, ସେ କିନ୍ତୁ ଏସବୁ ସମସ୍ୟାକୁ ପଛରେ ପକାଇଛନ୍ତି। ସେ ନିଜେ ଗୋଟେ ରେୟାର ଗ୍ରୁପର ରକ୍ତର ମାଲିକ, ସେ ହେଉଛନ୍ତି ଶ୍ରୀ ସୁକାନ୍ତ ମହାରଣା। ତାଙ୍କୁ ଆଜି ନାଲକୋ ତରଫରୁ ସମ୍ମାନିତ କରାଯାଇଛି ସ୍ୱାଧୀନତା ଦିବସ ଅବସରରେ। ଆମେ ଅଭିନନ୍ଦନ ଜଣାଉଛୁ ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ତରଫରୁ ସୁକାନ୍ତ ବାବୁଙ୍କୁ, ଏବଂ ଆମେ ଜାଣିବାକୁ ଚାହିଁବୁ ତାଙ୍କର ଏହି ରକ୍ତଦାନର ଯେଉଁ ଯାତ୍ରା ଚାଲିଛି, ସେ ରକ୍ତଦାନ କେବେଠୁ ଆରମ୍ଭ କଲେ, ଏବଂ ତାଙ୍କର ସେଇ ଯେଉଁ ଗ୍ରୁପ୍ଟି, ସେ ଯେଉଁ ଯେଉଁ ବ୍ଲଡ୍ ଗ୍ରୁପ୍ଟି, ତାଙ୍କର ଯେଉଁ ରେୟାର ବ୍ଲଡ୍ ଗ୍ରୁପ୍ଟି, ସେ ଗ୍ରୁପ୍ ସମ୍ପର୍କରେ ଆମର ଶ୍ରୋତାଙ୍କୁ ଅବଗତ କରାଇବେ। ସୁକାନ୍ତ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ ରେଡ଼ିଓ କୋରାପୁଟକୁ। ଆପଣଙ୍କୁ ଆମେ
ନମସ୍କାର ଜଣାଉଛି।
ଆଜ୍ଞା,
ଏଇ ଯୋଉ ବମ୍ବେ ବ୍ଲଡ୍ ଗ୍ରୁପ ବିଷୟରେ ମୋର ବି ଧାରଣା ନଥିଲା। ମୁଁ ଯେତେବେଳେ ବ୍ଲଡ୍ ଦେବା ପାଇଁ ଯାଇଥିଲି, ଜଣଙ୍କର ଏମିତି କଲିଗ୍ର ମିସେସର ଦରକାର ପଡ଼ିଥିଲା, ମୁଁ କଲ୍ ପାଇଁ ଯାଇଥିଲି। କିନ୍ତୁ ସେତେବେଳେ ମୁଁ ଆଇଡେଣ୍ଟିଫାଇ ହେଲା 1997 ସାଲରେ, ସେତେବେଳେ ମୋତେ ଆଡଭାଇଜ୍ କରାଯାଇଥିଲା ଯେହେତୁ ଏଇଟା ଭେରି ରେୟାର ଗ୍ରୁପ୍, ଆଉ ମୋର ନମ୍ବର ଥିଲା ଓଡ଼ିଶାରେ ନମ୍ବର 4 ଥିଲା ଆଇଡେଣ୍ଟିଫିକେସନ ନମ୍ବର ହିସାବରେ। ସେଥିପାଇଁ ମୋତେ କିଛି ସ୍ପେଶାଲ ଇନ୍ଷ୍ଟ୍ରକ୍ସନ୍ ବି ଦେଇଥିଲେ, ଯାହାକି ଭେରି ରେୟାର ଗ୍ରୁପ୍ ଇଟସେଲ୍ଫ କେୟାରଫୁଲ ରହିବା ପାଇଁ, ଯେହେତୁ ଇମିଡିଏଟଲି ମୁଁ ବ୍ଲଡ୍ ପାଇପାରିବିନି। ସେତେବେଳେ ଏଇସବୁ ସ୍ପେଶାଲି ମେଡିସିନ ମିଡ଼ିଆ ବି ନଥିଲା, ଆଉ ସେଥିପାଇଁ ମୋତେ ବ୍ଲଡ୍ ବ୍ୟାଙ୍କ କଟକରେ ମୁଁ ରେଜିଷ୍ଟ୍ରେସନ କରିଥିଲି। ଆଉ ବ୍ଲଡ୍ ଦେବା ପାଇଁ ବି ଚାହିଁଥିଲି ଯେତେବେଳେ, କିନ୍ତୁ ବ୍ଲଡ୍ ନେଇପାରୁନଥିଲି, ଯେହେତୁ ଏଟା ଭେରି ରେୟାର ଗ୍ରୁପ୍, ୱିଥିନ୍ 3 ମନ୍ଥ ଭିତରେ ଯଦି ଏଇଟା ୟୁଜ୍ ନ ହେଇପାରିବ ତାହେଲେ ୱେଷ୍ଟ ହେଇଯିବ। ଇଭେନ୍ ଚେନ୍ନାଇ ହାଇଜାକ୍ ଏଭଳି ଜାଗାରେ ମଧ୍ୟ ମୁଁ ଅଫର୍ କରିଥିଲି, ଯେତେବେଳେ ରିକ୍ୱାର୍ମେଣ୍ଟ ଆସିଥିଲା ସବଷ୍ଟିଚ୍ୟୁଟ୍ ଏଡମିନିଷ୍ଟ୍ରେ, ସେତେବେଳେ ସେମାନେ ନେଇପାରୁନଥିଲେ। କିନ୍ତୁ ଡିଷ୍ଟାନ୍ସରୁ ବି ମୋର ୱାଣ୍ଟିଂ ଥିଲା ବୋଲି ମୁଁ ଯେତେବେଳେ ଟିଭିରେ ଡେଟ୍ ପାଉଥିଲି ବା ନୋଟିସ୍ ପାଉଥିଲି, ସେତେବେଳେ ମୁଁ ଦିଲ୍ଲୀ ଆଉ ବିଳାସପୁର ସହିତ କଣ୍ଟାକ୍ଟ କରିଥିଲି 1974 କଥା। କିନ୍ତୁ ମୋର ଆକ୍ଚୁଆଲି ଆକ୍ଟିଭ୍ ହେଲା 2016ରୁ, ମୁଁ ବ୍ଲଡ୍ ଦେବା ଆରମ୍ଭ ହେଲା। ସେଠୁ ମୁଁ 10 ଟାଇମ୍ସ ହେଲା, ସବୁଗୁଡ଼ାକ ଏମର୍ଜେନ୍ସି କେସ୍ ରେ ମୁଁ ଯାଇକି ଦେଇଯାଏ,
କାରଣ ଷ୍ଟୋରେଜଟା ଷ୍ଟୋରେଜ ପ୍ରୋବ୍ଲେମ ଅଛି, ଯଦି ସେମାନେ
ରଖିପାରିବେନି।
ମାନେ
ଡକ୍ଟରଙ୍କ ଆଡଭାଇଜ୍ ହିସାବରେ ସେମାନେ ଯଦି 2 ୟୁନିଟ୍ ଦରକାର ତାହେଲେ ସେମାନେ 3 କଲେକ୍ଟ କରିବେ, ବଟ୍ ଗୋଟେ ଦରକାର ସେ 2 ନିଅନ୍ତି, ଗୋଟେ ସେଫ୍ଟି ସାଇଡ୍ ରଖନ୍ତି।
ଆଉ କୋଉଠି କୋଉଠୁ ଯାଇକି ଦେଲେଣି ଆପଣ? ବିଶାଖାପାଟଣା ଯାଇକି ଦେଇଥିଲେ ବୋଲିକି ଖବରକାଗଜରେ ବି ବାହାରିଥିଲା।
ହଁ, ବିଶାଖାପାଟଣାରେ ମୁଁ 2 ଦେଇଛି, ଗୋଟେ କିଙ୍ଗ୍ ଜର୍ଜ ହସ୍ପିଟାଲ, ଆଉ ଗୋଟେ ହେଲା ଆମର ମହାତ୍ମା ଗାନ୍ଧୀ କ୍ୟାନ୍ସର ହସ୍ପିଟାଲ, 2 ଜାଗାରେ ଭାଇଜାକ ଦେଇଛେ। ଆଉ ଆମର କୋରାପୁଟରେ ବି ପୋଡ଼ାଗଡ଼ରେ ଗୋଟେ ଜଡ଼େ ଆଶ୍ରମ ସ୍କୁଲ ତରଫରୁ ଆସିଥିଲା, ସେ ଆମର ଶହୀଦ ଲକ୍ଷ୍ମଣ ନାୟକ କଲେଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ସେଠି ଆମେ ଦେଇଥିଲି। ଆଉ ସେ ପିଲା ବି ବହୁତ ଇମ୍ପ୍ରୁଭମେଣ୍ଟ ହେଲା, ଲାଇଫ୍ ସେଭିଂ ହେଇଛି ବୋଲି ମୋତେ ବହୁତ ଆପ୍ରିସିଏଟ୍ କରିଥିଲେ। ସେ ସମୟରେ ମୁଁ ବି ଟିକେ ରିସ୍କ ନେଇକି ଦେଇଥିଲି, ଆଉ ମୋର ପେସେଣ୍ଟ ମୁଁ ଯାହାକୁ ଯୋଉ ଦେଇଛି ସେ ହେଲେ ବାଲେଶ୍ୱରର ଏବଂ ରଣପୁରରେ ଖୋର୍ଦ୍ଧା ନରାଜ କୁଟିଣ୍ଡା ଝାରସୁଗୁଡ଼ା ରାଉରକେଲା ଏଇସବୁ ପେସେଣ୍ଟ, ଆଉ ଆନ୍ଧ୍ରରେ ଯୋଉ ଦେଇଛି କାକିନାଡ଼ା ହାଇଜାକ୍ର କାଞ୍ଚରାପଲା ଏଇସବୁ ପେସେଣ୍ଟ ମାନଙ୍କୁ ମୁଁ ଦେଇଛି।
ତେବେ ଆପଣ ରକ୍ତ ଦାନ କରିକିରି ମାନେ ବ୍ୟାପି ଯାଇଛନ୍ତି ସାରା ଓଡ଼ିଶାରେ ଏବଂ ଆନ୍ଧ୍ରପ୍ରଦେଶରେ ବିଭିନ୍ନ ଜାଗାରେ ଆପଣ ଆପଣ ଉପସ୍ଥିତ ହେଇଗଲେଣି ରକ୍ତ ଦ୍ୱାରା। ବହୁତ କମ୍ ଲୋକ ସେ ତାହା କରିପାରନ୍ତି। ତେବେ ଏଇ ଯୋଉ ହଁ କୁହନ୍ତୁ
ରିକ୍ୱାର୍ମେଣ୍ଟରେ ଆଖି ଜାଣିପାରୁନଥିଲେ, ନ୍ୟୁଜ୍ ପେପରରେ ୱାଣ୍ଟିଂ ଆସିଥିଲା ବା ନୋଟିସ୍ ଆସିଥିଲା ବା ଆଡଭର୍ଟାଇଜ୍ କରୁଥିଲେ ବ୍ଲଡ୍ର ଆବଶ୍ୟକତା ଆସିଥିଲି। ଏବେ କ'ଣ ହ୍ୱାଟ୍ସଆପ୍ ଗ୍ରୁପ୍ ଆସିଗଲା, ବହୁତ ଗୁଡ଼ାଏ ଗ୍ରୁପ୍ ଯେତେ ଆମେ ଇନ୍ଭଲ୍ଭମେଣ୍ଟ ହେଇଗଲୁ, ଭୁବନେଶ୍ୱର ଭୁବନେଶ୍ୱର ଗ୍ରୁପ ଅଛନ୍ତି, ହାଇଦ୍ରାବାଦ ଅଛି,
ହଁ ହଁ
ଆଉ
ମାନେ ବମ୍ବେ
ରାଜସ୍ଥାନ
ବ୍ଲଡ୍
ଅଛି,
ଗ୍ରୁପ,
ମହାରାଷ୍ଟ୍ର
ବମ୍ବେ ବ୍ଲଡ୍ ଗ୍ରୁପ୍
ବମ୍ବେ
ଗ୍ରୁପ୍,
ବ୍ଲଡ୍ ଗ୍ରୁପ୍ ବମ୍ବେ ବ୍ଲଡ୍ ଗ୍ରୁପ୍ ଉପରେ ସେମାନେ ଅଧିକା ଷ୍ଟ୍ରେସ୍ ଦେଇକି ମାନେ ସେ ଗ୍ରୁପ୍ ରେ ରଖୁଛନ୍ତି, ଯୋଉଟାକି ଆମକୁ ଗୋଟେ ପ୍ଲସ୍ ପଏଣ୍ଟ ହେଉଛି। ଆଉ ଯଦି କୌଣସି ପେସେଣ୍ଟର ରିକ୍ୱାରମେଣ୍ଟ ଆସିଲା ଇମିଡିଏଟଲି ସେଥିରେ ଆମର ଆଡମିନ୍ ମାନେ ମଧ୍ୟ ସେଟା ଫ୍ରଣ୍ଟ କୁ ଆସୁଛନ୍ତି। ଆଉ ଯେହେତୁ ଏଇଟା ଭେରି ରେୟାର ଗ୍ରୁପ୍, ଆଉ ଆମେ ପ୍ରତ୍ୟେକ ଜିନିଷରେ ଭଲ୍ୟୁଣ୍ଟ, ଏଇଟା ହଉଛି ଗୋଟେ ଭଲ୍ୟୁଣ୍ଟ ଡୋନେସନ, ସେଥିପାଇଁ ଯଦି କିଛି ଫିଡ଼ବ୍ୟାକ୍ ଯଦି ପଜିଟିଭ ରେସପଣ୍ଡ ନ ଦେବ କେହି ନେଇପାରିବନି ବ୍ଲଡ୍ ଟା, ଆମେ ନିଜେ ହିଁ ଫ୍ରଣ୍ଟ କୁ ଆସିବାକୁ ପଡିବ। ଆଉ ଯୋଉ କେସ୍ ରେ ମୁଁ କେବେ ରିଫ୍ୟୁଜ୍ କରିନି, ମୋର ବହୁତ ଗୁଡ଼ାଏ କେସ୍ ରେ ବି ବହୁତ ଡିଷ୍ଟାନ୍ସ ରେ ବି ମୋ ମାନେ ଓପିନିୟନ ଦେଇଥିଲି, ପଜିଟିଭ ରେସପଣ୍ଡ ଦେଇଥିଲି, ଯୋଉଟା କି ଆଗ୍ରା, ବିଳାସପୁର, ବେଙ୍ଗଲୋର, ଚେନ୍ନାଇ ଆଉ ଗୁଣ୍ଟୁର, ଏଇଭଳି ଜାଗାରୁ ମଧ୍ୟ ମୁଁ ରେସପଣ୍ଡ ଦେଇଥିଲି। ଆଉ ଏଇ କୋଭିଡ ପିରିୟଡ୍ ରେ ମଧ୍ୟ ମୋର ଗୁଣ୍ଟୁରରୁ ବି ପ୍ରୋଗ୍ରାମ ଥିଲା, ମାନେ ବ୍ଲଡ୍ ବ୍ୟାଙ୍କ ର ଆମ୍ବୁଲାନ୍ସ ଆସିବେ, ସେମାନେ ମୋଠୁ ବ୍ଲଡ୍ କ୍ଲଟ୍ କଲେକ୍ଟ କରିକି ନେବେ, ଏଇଭଳିଆ କଣ୍ଡିସନ ବି ଆସିଥିଲା। କିନ୍ତୁ ଅନଫର୍ଚୁନେଟଲି ସେମାନେ ବୋଧେ କିଛି ପାଇଯାଇଛନ୍ତି ବ୍ଲଡ୍, ସେତେବେଳେ ମୋତେ ଆଉ ମୋ ରିକ୍ୱାରମେଣ୍ଟ ଆସିନଥିଲା। ତ କିନ୍ତୁ ଏବେ ତ ରିସେଣ୍ଟଲି 200 ଯାଇଥିଲି, କୋଭିଡ ପାଖାପାଖି କୋଭିଡ ପିରିୟଡ୍ ଭିତରେ ଯାଇଥିଲି।
ତେବେ ଆପଣଙ୍କର ଏଇ ଯୋଉ ରକ୍ତଦାନ ଇଏରେ ଟୋଟାଲ ଆମର କୋରାପୁଟରେ କେତେ ଜଣ ଅଛନ୍ତି, ଓଡ଼ିଶାରେ କେତେ ଜଣ ଅଛନ୍ତି, ଏବଂ ଦେଶରେ ବର୍ତ୍ତମାନ କେତେ ଜଣ ପ୍ରାୟ ଥିବେ?
ମୋର ମୁଁ ଯାହା ନଲେଜ ରେ ଯେତିକି ଡାଟା ମୋ ପାଖରେ ରଖିଛି, ଆମେ 6 ଜଣ ବା 7 ଜଣ ହିଁ ଆକ୍ଟିଭ ଆମେ ଡୋନର ଅଛୁ, ଯୋଉମାନେ କି ଆମ ଭିତରେ
ଓଡ଼ିଶାରେ
କୋରାପୁଟ ଓଡ଼ିଶାରେ ଯୋଉଟାକି ଆକ୍ଟିଭ ଡୋନର ଅଛନ୍ତି, ଆମେ ଚାହିଁଲେ ଜଣେ ଜଣେ ଦେଇପାରିବ ବା ଜଣେ ଆମେ ଇନଫର୍ମେସନ ପାଉଛୁ ଯେ ଆମେ 7 ଜଣଙ୍କୁ ବା ଅଧିକା ଆମେ ଇନଫର୍ମେସନ ପାଖରେ ନାହିଁ। ଆଉ ଆଉ ଅଲ୍ ଓଭର ଇଣ୍ଡିଆରେ 180 ଥିଲା, ଏବେ 210 କ'ଣ ଅଛି ମାନେ ରେକର୍ଡ ହିସାବରେ, ଅଲ୍ ଓଭର ଇଣ୍ଡିଆରେ 210 ଭିତରେ ହିଁ ଡୋନର ଅଛନ୍ତି ବମ୍ବେ ବ୍ଲଡ୍ ଗ୍ରୁପ୍ର। ଆଉ ମୁଁ ବି ପାଇଥିଲି, ମହାରାଷ୍ଟ୍ରରୁ ଗୋଟେ ସେମିନାର ଆଟେଣ୍ଡ କରିଥିଲି ଗତ 19 19 19 ଯାହାକି ବମ୍ବେ ବ୍ଲଡ୍ ଗ୍ରୁପ୍ ଅର୍ଗାନାଇଜେସନ ଇଣ୍ଡିଆ ତରଫରୁ ଗୋଟେ ସଂସ୍ଥା ଅଛି, ସେମାନେ କନଫରେନ୍ସ କରିକି ମୋତେ ସେଥିରେ ଆପ୍ରିସିଏସନ ଦେଇଥିଲେ, ଅଲ୍ ଓଭର କଣ୍ଟ୍ରିରୁ ମାନେ ସବୁ ପାର୍ଟିସିପେଟ କରିଥିଲେ, ନ୍ୟାସନାଲ ଲେଭେଲରେ କରିଥିଲେ, ଯାହାକି ସେଇ ସଂସ୍ଥା ସେମାନେ ମଧ୍ୟ ଦରକାର ପଡ଼ିଲେ ବି ଅଲ୍ ଓଭର ଇଣ୍ଡିଆ ସହିତ କଣ୍ଟାକ୍ଟ ରହୁଛନ୍ତି, ସେଟା ଗୋଟେ ଭଲ ପ୍ଲସ୍ ପଏଣ୍ଟ ହେଇଛି। ଆଜିକାଲି ଯେହେତୁ ସୋସିଆଲ ମିଡିଆ ଆସିଯାଇଛି, ସେଟା ପାଇଁ ଆମ ମୋ ନିଜ ପାଇଁ ମଧ୍ୟ ଯେତିକି ରିସ୍କ ରେ ମୁଁ 2016 ପର୍ଯ୍ୟନ୍ତ ମୋ ପୁରା ଭୟ ଥିଲା, କାଳେ କୋଡ଼ କ'ଣ ହେଲେ ମୁଁ ବ୍ଲଡ୍ ପାଇବିନି, ଯାହା ହବ ଭାଗ୍ୟରେ ଯାହା ଥିବ, କିନ୍ତୁ ଏବେ ଆଉ ସେ ଭୟଟା ନାହିଁ। ଆଉ ମୁଁ ବି ଚାହିଁଲି ଯେ ଦଶରେ ପଡ଼ିଲେ ମୁଁ ବି ମାନେ ଫ୍ରଣ୍ଟ କୁ ଆସିବି, ମୋ ସାଇଡ଼ରୁ ମୁଁ ଅଫର୍ କରିକି ଦେଇଦେବି, ମାନେ ଯେତେବେଳେ ମୋର ପାଖକୁ ଆସିଲା ଏଲିଜିବିଲିଟି, ମୁଁ ଯେତେବେଳେ ଏଲିଜିବିଲିଟି ପାଉଛି ଯେହେତୁ ଗଭର୍ଣ୍ଣମେଣ୍ଟ ମେଡିକାଲ ଗାଇଡଲାଇନ୍ ହିସାବରେ 3 ମାସ ରହୁଛି, 3 ମାସ ପରେ ମୁଁ ଫିଟ୍ ହେଇଯାଉଛି, ମୁଁ ରେଡି ମେଣ୍ଟାଲ ପ୍ରିପେୟାର ହେଉଛି। ଆଉ ସବୁଠୁ ଭଲ ପ୍ଲସ୍ ପଏଣ୍ଟ ହେଉଛି ମୋର ଫ୍ୟାମିଲି ମେମ୍ବର୍ସ ମଧ୍ୟ ମୋତେ ସପୋର୍ଟ କରନ୍ତି, ଯେହେତୁ ଏ ଜିନିଷଟା ଗୋଟେ ଲାଇଫ୍ ସେଭିଂ ଜବ୍, ନୋବେଲ ଜବ୍ଟା, ସେ ସମୟରେ ହିଁ ଆମେ ଆୱାର୍ଡ ପାଇଲା ଭଳିଆ ଲାଗିଯାଉଛି, ଯେଉଁଟାକି ଆମେ ଯଦି କୌଣସି ମରି ଯଦି ଫସଲ ହେଇପାରୁଛୁ ସମୟରେ, ସେଇ ମୁହୂର୍ତ୍ତଟା ଗୋଟେ ବର୍ଣ୍ଣନା କରିହେବନି।
ଆପଣ ନାଲକୋରେ କର୍ମରତ ଅଛନ୍ତି, କ'ଣ ମାନେ କୋଉ କୋଉ ପୋଜିସନରେ ଅଛନ୍ତି, କ'ଣ କାର୍ଯ୍ୟ କରୁଛନ୍ତି?
ମୁଁ ଅଛି ଏବେ ଅପରେସନ ଡିପାର୍ଟମେଣ୍ଟ, ପ୍ରଡକ୍ସନ ୟୁନିଟ୍, ଯାହାକି ପ୍ରଡକ୍ସନ ସେକ୍ସନ ରେ ଅଛି, ସୁପରିନଟେଣ୍ଡେଣ୍ଟ ଗ୍ରେଡ୍ 1 ରେ ଅଛି।
ତେବେ ଆପଣଙ୍କର ଏଇ ଯୋଉ ରକ୍ତଦାନକୁ ନେଇ ଆପଣଙ୍କର କଲିଗ୍ସ, ଆପଣଙ୍କର ବନ୍ଧୁବର୍ଗ, ସେମାନଙ୍କ ସେଇ ଇଏରେ ଆପଣଙ୍କର ଆପଣଙ୍କ ପ୍ରତି କ'ଣ ରେସପନ୍ସ କେମିତି ରହୁଛି?
ଭଲ ରେସପଣ୍ଡ ଅଛି, କିନ୍ତୁ ଗୋଟେ ଦିଟା ଛାଡ଼ିଦେଲେ କିଛି ଜଣଙ୍କର ତ ଭୟ ରହିବ, ସେଥିପାଇଁ ସେମାନେ ତାଙ୍କ ଉପରେ ଆମେ ନଜର କରୁନୁ, କିନ୍ତୁ ଓଭରାଲ ମେଜରିଟି ଆମେ ଯାହା ମାନେ ମୋ କଲିଗ ମାନେ ଆପ୍ରିସିଏଟ କରନ୍ତି। ଆଉ ଏଠି ଆମର ଦାମନଜିଠି ବି ଅଛନ୍ତି ବ୍ଲଡ୍ ବ୍ୟାଙ୍କ ରେଡ୍ କ୍ରସ୍ ସଂସ୍ଥା ତରଫରୁ, SBM ସରସ୍ୱତୀ ବିଦ୍ୟା ମନ୍ଦିର ସାର୍ ଜଣେ ନରେଶ ଚନ୍ଦ୍ର ସାହୁ,
ନରେଶ ସାର୍,
ହଁ, ସେ ହିଁ ବହୁତ ଆପ୍ରିସିଏଟ କରନ୍ତି, ହାଇଲାଇଟ୍ ବି କରିଛନ୍ତି ମୋ ଇଏରେ, ଆଉ ତାଙ୍କର ଫିଡ଼ବ୍ୟାକ୍ ଗୁଡ଼ାକ ବି ବହୁତ ଭଲ ଲାଗେ। ଆଉ ବ୍ଲଡ଼ରେ ଏବେ କିଛି ଲୋକ ନେଗେଟିଭ ପଏଣ୍ଟ ବି ଅଛି, ବ୍ଲଡ଼ ଦେବାଟା ଦେହ ପାଇଁ ଖରାପ ହେଇଯିବ, ଆଉ ଏତେ ଡିଷ୍ଟାନ୍ସ ଯାଇକି ବ୍ଲଡ଼ ଦେବାଟା କ'ଣ ଦରକାର ଅଛି, କିନ୍ତୁ ସେମାନେ ଫିଲ୍ କରିବେ ଯେ ବ୍ଲଡ୍ ର ରିକ୍ୱାରମେଣ୍ଟ ଯାହା ଆସିଛି
ହଁ
ସେ ହିଁ ଜାଣିବ ବ୍ଲଡ୍ ର
ଜାଣିବ କଣ ତାର ଇଏଟା
ସେ ଜିନିଷଟା
ସଚେତନତା ତ ବହୁତ ଦରକାର। ସାଧାରଣ ସାଧାରଣ ବ୍ଲଡ୍ ଡୋନରକୁ ମଧ୍ୟ ସେଇଭଳି ଭାବରେ ନିରୁତ୍ସାହିତ କରିବାର ଲୋକ କିଛି କମ୍ ନୁହନ୍ତି, ଏବଂ ଆପଣଙ୍କର ତ ବିଶେଷ ବ୍ଲଡ୍ ଗ୍ରୁପ, ତେଣୁ ଆପଣଙ୍କୁ ନିରୁତ୍ସାହିତ କରିବା ପାଇଁ ଚେଷ୍ଟା ହିଁ କରିବେ। କିନ୍ତୁ ଯାହା ହଉ, ଆପଣ ନିରୁତ୍ସାହିତ ନ ହୋଇ ଉତ୍ସାହିତ ଭାବରେ ଗୋଟେ ବହୁତ ବଡ଼ କାମଟେ କରୁଛନ୍ତି, ଆମେ ଆପଣଙ୍କୁ ନେଇ ଗର୍ବିତ କୋରାପୁଟିଆ ଭାବରେ। ନିଶ୍ଚିତ ଭାବରେ ଆପଣଙ୍କର ଏଇ ଯୋଉ ଅଭିଯାନ ତାହା ସଫଳ ହଉ, ଏବଂ ଏପରି ପରିସ୍ଥିତି କେବେ ନ ଆସୁ ଯେ ଆପଣ ଆପଣ ବ୍ଲଡ୍ ରିକ୍ୱାୟାର କରିବେ ବୋଲି। ଆପଣ ଦେଇ ଚାଲିଥାନ୍ତୁ, କିନ୍ତୁ ରିକ୍ୱାୟାରମେଣ୍ଟ ଆପଣଙ୍କୁ କେବେ ନ ପଡ଼ୁ। ସେହି
ମୋ ବିଷୟରେ ମନେ ଭଗବାନ ପାଖରେ ମୋ ବିଷୟ ବିଶ୍ୱାସ ରଖିଛି ଯେ ମୋ ଅନ୍ୟ ମାନେ ସାହାଯ୍ୟରେ କେମିତି ଆସିପାରିବି,
ହଁ
ମୋ ପାଇଁ ନିଜର ପାଇଁ ଯେମିତି ସେ ସିଚୁଏସନ୍ ନ କରୁ। ଆଉ ଯଦି ମୋ ଦ୍ୱାରା ଯଦି ଅନ୍ୟ ଲୋକ ଯଦି ମାନେ ମନରେ ଖୁସି ଆସିପାରୁଛି ବା ସାହାଯ୍ୟ ହେଇପାରୁଛି, ସେଥିରେ ମୋତେ ହିଁ ଆତ୍ମସନ୍ତୋଷ ମିଳେ, ସେଥିରେ ମୋତେ ଗୋଟେ ଏବାର୍ଡ ଭଳିଆ ଲାଗେ, ପାଇଲା ଭଳିଆ ଲାଗେ।
ଧନ୍ୟବାଦ, ଆପଣ ଆମ ରେଡ଼ିଓ କୋରାପୁଟକୁ ଆସିଲେ ଏବଂ ଏତେ ସମୟ ଆପଣଙ୍କର ଅନୁଭୂତି ଏବଂ ଆପଣଙ୍କର କାର୍ଯ୍ୟ ସମ୍ପର୍କରେ ଆମକୁ ଅବଗତ କରାଇଲେ। ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ତରଫରୁ ଆଜି ସ୍ୱାଧୀନତା ଦିବସ ଅବସରରେ ଆପଣଙ୍କୁ ଅଭିନନ୍ଦନ ଜଣାଉଛୁ, ଏବଂ ଆପଣ ଯେଉଁ ସ୍ୱାଧୀନତା ଦିବସ ଅବସରରେ ନାଲକୋ ଦ୍ୱାରା ଆପଣ ସମ୍ମାନିତ ହୋଇଛନ୍ତି, ନିଶ୍ଚିତ ଭାବରେ କୋରାପୁଟ ଜିଲ୍ଲା ଆପଣଙ୍କ ପାଇଁ ଗର୍ବ କରୁଛି ଯେ ଆପଣ ହେଉଛନ୍ତି କୋରାପୁଟର ମାନ ରଖିଛନ୍ତି ଚାରିଆଡ଼େ ଯାଇ, ଏବଂ କୋରାପୁଟ ଯେ ସବୁକିଛି ଦେବା ପାଇଁ ପ୍ରସ୍ତୁତ, ଆଦିବାସୀ ପ୍ରାଣ ଯେ ସବୁକିଛି ଦେବା ପାଇଁ ପ୍ରସ୍ତୁତ, ତାହା ଆପଣ ନିଦର୍ଶନ ଦେଖାଇଛନ୍ତି ସାରା ଭାରତ ବର୍ଷରେ। କୃତଜ୍ଞତା ଜଣାଉଛୁ ରେଡ଼ିଓ କୋରାପୁଟ ତରଫରୁ, ପୁଣି ଥରେ ଆପଣଙ୍କ ସହିତ ଅନେକ କଥାବାର୍ତ୍ତା ହେବା, ସେଥିପର୍ଯ୍ୟନ୍ତ ବିଦାୟ ନମସ୍କାର।
ବହୁତ ଧନ୍ୟବାଦ, ନମସ୍କାର।